ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ହରିୟାଣାର ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସ୍କୃତି ଦିବସ ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ପାଳନ କରାଯିବ ସମ୍ଭିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର 135ତମ ଜୟନ୍ତୀ। ସୁଦାନର ଉତ୍ତର ଦାରଫୁର ଅଞ୍ଚଳରେ ଅର୍ଦ୍ଧସାମରିକ ବାହିନୀ ଆକ୍ରମଣରେ 114 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣା ଗସ୍ତରେ ଯାଇ ସକାଳେ ହିସାରରେ ପହଞ୍ଚବେ। ଆମ୍ବେଦକର ଜୟନ୍ତୀ ଅବସରରେ ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣର ଶୁଭାରମ୍ଭ କରିବା ସହ ହିସାର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠାର ଶିଳାନ୍ୟାସ କରିବେ। ସେଠାରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ଯମୁନାନଗରରେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଜନସମାବେଶରେ ଉଦ୍ବୋଧନ ଦେବେ। ଯମୁନାନଗରଠାରେ ଦୀନବନ୍ଧୁ ଛୋଟୁରାମ ତାପଜ ବିଦ୍ୟୁତ୍ କେନ୍ଦ୍ରର 800 MW ଆଧୁନିକ ତାପଜ ବିଦ୍ୟୁତ୍ ୟୁନିଟ୍ର ଶିଳାନ୍ୟାସ କରିବେ। ପ୍ରାୟ 8,470 କୋଟି ଟଙ୍କା ବ୍ୟୟ ଅଟକଳରେ 233 ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ୟୁନିଟ୍ ହରିୟାଣାର ଶକ୍ତି ଆତ୍ମନିର୍ଭରଶୀଳତାକୁ ଅଧିକ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିପାରିବ। ଯମୁନାନଗରର ମୁକରାପୁରଠାରେ ଏକ ବାୟୋଗ୍ୟାସ୍ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ଭାରତମାଳା ପରିଯୋଜନା ଅଧୀନରେ ପ୍ରାୟ 1,070 କୋଟି ଟଙ୍କା ବ୍ୟୟରେ 14.4 କିଲୋମିଟର ରିୱାରୀ ବାଇପାସ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାଦ୍ୱାରା ରିୱାରୀ ସହରରେ ଯାନବାହନ ଚଳାଚଳ ସୁଗମ ହୋଇପାରିବ। ଦିଲ୍ଲୀ ନାରନୌଲ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବା ସହ ଆଞ୍ଚଳିକ ଅର୍ଥନୈତିକ ଏବଂ ସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସ୍କୃତି ଦିବସ ଅବସରରେ ଆଜି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। 1919 ଆଜିର ଦିନରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଘଟିଥିଲା। ବ୍ରିଟିଶ ଅଧିକାରୀ ଜେନେରାଲ ଡାୟରଙ୍କ ନେତୃତ୍ୱରେ ଶହଶହ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା। ସମାଜର ବିଭିନ୍ନ ବର୍ଗର ଲୋକେ ଆଜି ଜାଲିଆନାୱାଲା ବାଗ ରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଜାଲିଆନାୱାଲା ବାଗ୍ର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି 1919 ଆଜିର ଦିନରେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଶହୀଦମାନେ ଦେଶ ପାଇଁ ସର୍ବଦା ସ୍କରଣୀୟ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଜାଲିଆନାୱାଲା ବାଗ୍ରେ ପ୍ରାଣବଳୀ ଦେଇଥିବା ଶହୀଦମାନଙ୍କର ସାହସକୁ ଦେଶ ସର୍ବଦା ମନେ ରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଗାମୀ ପିଢ଼ି ଶହୀଦମାନଙ୍କର ଅଦମ୍ୟ ଭାବନାକୁ ସର୍ବଦା ମନେ ରଖିବ। ଜାଲିଆନାୱାଲା ବାଗ୍ ଇତିହାସର ଏକ କଳା ଅଧ୍ୟାୟ, ଶହୀଦମାନଙ୍କର ବଳିଦାନ ଭାରତର ସ୍ୱତନ୍ତ୍ରତା ସଂଗ୍ରାମର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ସମ୍ଭିଧାନର ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କର 135ତମ ଜୟନ୍ତୀ ଆସନ୍ତାକାଲି ସମଗ୍ର ଦେଶରେ ପାଳନ କରାଯିବ। ଏହି ଅବସରରେ ନୂଆଦିଲ୍ଲୀର ସଂସଦ ଭବନ ପରିସରସ୍ଥିତ ପ୍ରେରଣାସ୍ଥଳଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ସାଂସଦ ଏବଂ ବିଶିଷ୍ଟ ବ୍ୟକ୍ତି ପୂର୍ବାହ୍ନରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଡକ୍ଟର ଆମ୍ବେଦକର ଜାତୀୟ ସ୍କାରକୀକୁ ଯାତାୟତ ପାଇଁ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଆସନ୍ତାକାଲି ସ୍ୱତନ୍ତ୍ର ବସ୍ର ଆୟୋଜନ କରାଯାଇଛି। କେନ୍ଦ୍ର ଯୁବଶକ୍ତି ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବିକଶିତ ଭାରତ ଗଠନରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ସମାନତା, ନ୍ୟାୟ ଏବଂ ଭ୍ରାତୃତ୍ୱବୋଧକୁ ଅନୁସରଣ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ପାଟନାର ଐତିହାସିକ ଗାନ୍ଧି ମୈଦାନରେ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜୟ ଭୀମ ଯାତ୍ରାକୁ ଶୁଭାରମ୍ଭ କରିବା ଅବସରରେ ଯୁବବର୍ଗ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମାଣ୍ଡବ୍ୟ ଏହା କହିଛନ୍ତି। ଭାରତର ସମ୍ଭିଧାନକୁ ସମ୍ମାନ ପ୍ରଦର୍ଶନ ଏବଂ ଏହାର ଅନୁପାଳନ କରିବା ପାଇଁ ସେ କହିଛନ୍ତି। ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ କହିଥିବା ପଞ୍ଚପ୍ରଣର ଅନୁପାଳନ କରିବା ପାଇଁ ଡକ୍ଟର ମାଣ୍ଡବ୍ୟ ଯୁବବର୍ଗଙ୍କୁ କହିଛନ୍ତି। ସେ ଆହୁରି କହିଛନ୍ତି କର୍ତ୍ତବ୍ୟ ଏବଂ ନିଜର ଭାବନା ସହିତ ଭାରତର ନାଗରିକମାନେ ରାଷ୍ଟ୍ର ପ୍ରଥମ ଭାବନା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1,00,000 ନୂତନ ଯୁବନେତାଙ୍କୁ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ମେରା ଭାରତ ଅଭିଯାନର ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା 1,75,00,000 ଯୁବକ ଏହା ସହ ଯୋଡ଼ି ହୋଇଥିବା ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
मोदी जी केवल संकल्प व्यक्त नहीं करते हैं, लेकिन जो संकल्प करते हैं इस संकल्प को सिद्धि की ओर ले जाने के लिए रास्ता भी बताते हैं। और यही रास्ता है हमारा पंच प्राण। मोदी जी ने देश के नागरिकों को पंच प्राण लिलवाते हुए कहा कि जब देश आजादी का शताब्दी वर्ष मनाता हो, यानी कि देश की आजादी का 100 वर्ष पूर्ण हुआ हो, तब हमें विकसित बनना है।
ସୂଚନାଯୋଗ୍ୟ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ ଏବଂ ଭାରତୀୟ ସମ୍ଭିଧାନର 75 ବର୍ଷ ପୂର୍ତ୍ତି ଅବସରରେ ଏହି ପଦଯାତ୍ରା ଆରମ୍ଭ ହୋଇଛି। ଦେଶର 5,000 ଉର୍ଦ୍ଧ୍ୱ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସୁଦାନର ଉତ୍ତର ଦାରଫୁର ଅଞ୍ଚଳର ରାଜଧାନୀ ଏଇ ଫାସଟ୍ଠାରେ ଥିବା 2 ଥଇଥାନ ଶିବିର ଉପରେ ଅର୍ଦ୍ଧସାମରିକ ବାହିନୀ ତ୍ୱରିତ ସହାୟକ ଫୋର୍ସର ଆକ୍ରମଣ ଦ୍ୱାରା 114 ଅଧିକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ଜାମ୍ଜାମ୍ ଥଇଥାନ ଶିବିରରେ ହୋଇଥିବା ଆକ୍ରମଣରେ 100 ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଗତକାଲି ଆବୁସୌକ୍ ଶିବିର ଉପରେ ପୃଥକ ମିଲିସିଆ ଆକ୍ରମଣ ଯୋଗୁଁ 14 ନିହତ ହୋଇଛନ୍ତି। ଜାମ୍ଜାମ୍ କ୍ୟାମ୍ପରେ କାର୍ଯ୍ୟରତ ଥିବା ବେସରକାରୀ ସହାୟକ ସଂସ୍ଥାର 9 କର୍ମଚାରୀଙ୍କର ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅର୍ଦ୍ଧସାମରିକ ତ୍ୱରିତ ସହାୟକ ଫୋର୍ସ ପକ୍ଷରୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଗତବର୍ଷ ମେ 10 ପରେ ସୁଦାନୀ ସଶସ୍ତ ବାହିନୀ ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ସଂଘର୍ଷ ବୋଲି ଜଣାପଡ଼ିଛି। 2023 ଏପ୍ରିଲ୍ ମଧ୍ୟଭାଗରୁ ସୁଦାନରେ ଏହି ଦୁଇ ପକ୍ଷଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ଏପର୍ଯ୍ୟନ୍ତ 29,600 ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଗାବନରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନର ପ୍ରାଥମିକ ଫଳାଫଳ ଆଜି ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବା ନେଇ ଆଶା କରାଯାଉଛି। 2023 ସାମରିକ ବିଦ୍ରୋହ ଘଟିବା ପରେ ଏହି ତୈଳ ସମ୍ପନ୍ନ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଅଲି ବଙ୍ଗୋ ଓଣ୍ଡିମ୍ବାଙ୍କୁ କ୍ଷମତାଚ୍ୟୁତ କରି ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଜୁନ୍ତା ସଂଗଠନର ମୁଖ୍ୟ ବ୍ରିସ୍ ଓଲିଗୁଇ ଏନ୍ଗୁଏମା ନିର୍ବାଚନରେ ବିଜୟ ଲାଭ କରିବାର ଆଶା କରାଯାଇଛି। ଏକ ବିଦ୍ରୋହ ମାଧ୍ୟମରେ ଶ୍ରୀ ଏନ୍ଗୁଏମା ରାଷ୍ଟ୍ରପତି ଓଣ୍ଡିମ୍ବାଙ୍କୁ କ୍ଷମତାଚ୍ୟୁତ କରିଥିଲେ। ଏହି ନିର୍ବାଚନରେ ଅନ୍ୟ 6 ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 87.12% ମତଦାତା ସେମାନଙ୍କର ମତଦାନ କରିଛନ୍ତି। ନବନିର୍ବାଚିତ ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ 7 ରହିବ। ଆମେରିକାରେ ଗତ 72 ମଧ୍ୟରେ 3 ପୃଥକ୍ ପୃଥକ୍ ବିମାନ ଦୁର୍ଘଟଣା ଘଟିଛି। 2 ଦୁର୍ଘଟଣା ନ୍ୟୁୟର୍କରେ ଏବଂ ଗୋଟିଏ ଫ୍ଲୋରିଡାରେ ଘଟିଛି। ଗତକାଲି ନ୍ୟୁୟର୍କର ହଡ୍ସନ୍ ନିକଟରେ ଏକ ବିମାନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଦକ୍ଷିଣ ଫ୍ଲୋରିଡାରେ ଶୁକ୍ରବାର ଦିନ ବିମାନ ଦୁର୍ଘଟଣାରେ 3 ପ୍ରାଣହାନୀ ଘଟିଛି। ଗତ ଗୁରୁବାର ଦିନ ବିମାନ ଦୁର୍ଘଟଣାରେ ଏଥିରେ ଯାତ୍ରା କରୁଥିବା ସମସ୍ତ 6 ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଗତ 4 ଶେଷ ହୋଇଥିବା ସପ୍ତାହ ସୁଦ୍ଧା $10.8 ବିଲିୟନ୍ ବୃଦ୍ଧି ପାଇ $676.2 ବିଲିୟନ୍ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ସାପ୍ତାହିକ ପରିସଂଖ୍ୟାନ ତଥ୍ୟ ଅନୁଯାୟୀ ଗତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର $9.07 ବିଲିୟନ୍ ବୃଦ୍ଧି ପାଇଥିଲା। ସୁନା ଭଣ୍ଡାରରେ $1.56 ବିଲିୟନ୍ ଅଧିକ ବୃଦ୍ଧି ଘଟିଛି। ଏହା ମୋଟ $79.36 ବିଲିୟନ୍ ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରେ ରିଜର୍ଭ ବ୍ୟାଙ୍କର ସ୍ଥିତିରେ 46 ବୃଦ୍ଧି ପାଇ $4.46 ବିଲିୟନ୍ ପହଞ୍ଚିଥିବା ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟରେ ଆଜି 2 ମ୍ୟାଚ୍ ଖେଳାଯିବ। ଜୟପୁରଠାରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ସନ୍ଧ୍ୟାରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପଶ୍ଚିମ ଏବଂ ଗୁଜରାଟର କେତେକ ସ୍ଥାନରେ ଆସନ୍ତା ମଙ୍ଗଳବାରଠାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ରାଜସ୍ଥାନର ପୂର୍ବ ଏବଂ ପଶ୍ଚିମ ଭାଗ, ପଶ୍ଚିମ ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ଦିଲ୍ଲୀ ଏବଂ ହରିୟାଣାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଆସନ୍ତା 18 ପର୍ଯ୍ୟନ୍ତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 3-4 ମଧ୍ୟରେ ପୂର୍ବ ଏବଂ ଉତ୍ତର ପୂର୍ବ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ହରିୟାଣାର ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଜାଲିଆନାୱାଲା ବାଘ ହତ୍ୟାକାଣ୍ଡର ସ୍କୃତି ଦିବସ ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ପାଳନ କରାଯିବ ସମ୍ଭିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର 135ତମ ଜୟନ୍ତୀ। ସୁଦାନର ଉତ୍ତର ଦାରଫୁର ଅଞ୍ଚଳରେ ଅର୍ଦ୍ଧସାମରିକ ବାହିନୀ ଆକ୍ରମଣରେ 114 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।